ଜୟଚନ୍ଦ୍ରାୟ ନମୋ ନମସ୍ତେ। ଜୟଚନ୍ଦ୍ରାନ୍ତ ଆଦିଲୀଳା ଚଉଦ ପରିଚ୍ଛେଦ ଶ୍ଳୋକ ଚଉସ୍ତରୀ ପଚସ୍ତରୀ। ସଚି ଆସି କହେ କେନେ ଅସୁଚି ଛୁଇଁଲା, ସଚି ଆସି କହେ କେନେ ଅସୁଚି ଛୁଇଁଲା, ଗଙ୍ଗା ସ୍ନାନ କର ଯାଇ ଅପବିତ୍ର ହୋଇଲା, ଗଙ୍ଗା ସ୍ନାନ କର ଯାଇ ଅପବିତ୍ର ହୋଇଲା। ଇଆ ଶୁଣି ମାତା କେ କହିଲ ବ୍ରହ୍ମ ଜ୍ଞାନ, ଦେଖି ସଚୀ ମାତା ବିରକ୍ତ ହୋଇ କହିଲେ, ତୁ ଏ ଅପବିତ୍ର ହାଣ୍ଡି ଗୁଡ଼ାକୁ କାହିଁକି ଛୁଇଁଲୁ? ତୁ ଅପବିତ୍ର ହୋଇଗଲୁ, ଯା ଗଙ୍ଗାରେ ସ୍ନାନ କରି ଆସିଲୁ। ପଚସ୍ତରୀ ଶ୍ଳୋକର ଅନୁବାଦ ହେଉଛି, ଏକଥା ଶୁଣି ଶ୍ରୀ ଚୈତନ୍ୟ ମହାପ୍ରଭୁ ମାଆଙ୍କୁ ଅଦ୍ୱୟ ବ୍ରହ୍ମଜ୍ଞାନ ଶିକ୍ଷା ଦେଲେ। ଏଥିରେ ବିସ୍ମିତ ହେଲେ ମଧ୍ୟ ମା ତାଙ୍କୁ ସ୍ନାନ କରିବାକୁ ବାଧ୍ୟ କଲେ। ଭଗବତ କହିଛି ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ ମାଙ୍କୁ ଯେଉଁ ଅଦ୍ୱୟ ବ୍ରହ୍ମଜ୍ଞାନ ଶିକ୍ଷା ଦେଇଥିଲେ, ତାହା ଶ୍ରୀ ଭକ୍ତିବେଦାନନ୍ଦ ଠାକୁର ତାଙ୍କର ଅମୃତ ପ୍ରଭାବ ଭାଷ୍ୟରେ ନିମ୍ନଲିଖିତ ଭାବେ ବର୍ଣ୍ଣନା କରିଛନ୍ତି। ମହାପ୍ରଭୁ କହିଲେ, ମା ଏହା ଶୁଦ୍ଧ ଆଉ ତାହା ଅଶୁଦ୍ଧ, ଏକଥା କେବଳ ଏକ ସାଂସାରିକ ଭାବନା, ଏହାର କୌଣସି ବାସ୍ତବ ଭିତ୍ତି ନାହିଁ। ତୁମେ ଏହି ମାଟି ପାତ୍ରମାନଙ୍କରେ ଭଗବାନ ବିଷ୍ଣୁଙ୍କ ପାଇଁ ଖାଦ୍ୟଦ୍ରବ୍ୟ ରାନ୍ଧିଛ ଏବଂ ସେ ଖାଦ୍ୟଦ୍ରବ୍ୟ ତାଙ୍କୁ ଅର୍ପଣ କରିଛ, ତେବେ ଏ ପାତ୍ର ଗୁଡ଼ିକ ଅସ୍ପୃଶ୍ୟ ହୋଇଗଲା କିପରି? ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧୀୟ ଯାହା କିଛି ସବୁ ବିଷ୍ଣୁଙ୍କ ଶକ୍ତିର ବିସ୍ତାର ଏବଂ ଉଦ୍ଭାବ ହେବ। ପରମାତ୍ମା ବିଷ୍ଣୁ ଶାଶ୍ୱତ ଏବଂ ଦୋଷବର୍ଜିତ ଅଟନ୍ତି, ତେବେ ଏ ପାତ୍ର ଗୁଡ଼ିକ ଶୁଦ୍ଧ ବା ଅଶୁଦ୍ଧ ବୋଲି କିପରି ବିଚାର କରାଯାଇପାରେ? ଅଦ୍ୱୟ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ଏ ଆଲୋଚନା ଶୁଣି ତାଙ୍କର ମାତା ଅତ୍ୟନ୍ତ ବିସ୍ମିତ ହୋଇଗଲେ ଏବଂ ତାଙ୍କୁ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ତେଣୁ ଏ ଚୈତନ୍ୟ ଆଦିଲୀଳା ଚଉଦ ପ୍ରତିଶତ ଶୀର୍ଷକ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଶୈଶବ ଲୀଳା। ଭଗବାନଙ୍କର ଯାହା ସବୁ ଆପଣମାନେ ଦେଖିବେ, ଭଗବାନ କୃଷ୍ଣଙ୍କର ଲୀଳା ସବୁ ହେଇଛି, ପ୍ରାୟ ସେସବୁ ଲୀଳା ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ସଂଗଠିତ ହେଇଛି। ଚୈତନ୍ୟ ମହାପ୍ରଭୁଙ୍କ ଲୀଳା, ଭଗବାନ କୃଷ୍ଣଙ୍କର ଲୀଳା ହେଉଛି ପ୍ରକାଶ ଭାବରେ ସଂଗଠିତ ହେଇଥିଲା, କିନ୍ତୁ ପ୍ରକାଶ ଭାବରେ ହେଲେ ମଧ୍ୟ ଶତକଡ଼ା ଅନୁସତ ଭାଗ ଲୋକ ଜାଣିନଥିଲେ। ପ୍ରକାଶ ଭାବରେ ଭଗବାନ କହିଲେ, ମୁଁ ହେଉଛି ସର୍ବଶ୍ରେଷ୍ଠ ଭଗବାନ, ମତା ପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ କିଛି ଉନ୍ନତ ସତ୍ୟ ନାହିଁ। ପ୍ରକାଶ ଭାବରେ କହିଲେ ମଧ୍ୟ, ଲୀଳା କଲେ ମଧ୍ୟ, କିନ୍ତୁ ତଥାପି କେତେଜଣ ଲୋକ ବୁଝୁଥିଲେ? ଭଗବତୀ ତ ସପ୍ତମଧାରେ ଭଗବାନ କହୁଛନ୍ତି, ଶହେ ଲୋକରେ ହଜାରେ ଲୋକରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି, ଏବଂ ସେହିଭଳି ହଜାର ହଜାର ସିଦ୍ଧମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ତାଙ୍କୁ ଜାଣନ୍ତି। ତେଣୁ ଆମେ ଜାଣିବା ଯେ ଭଗବାନ ପ୍ରକାଶ ଲୀଳା କରୁଥିଲା ବେଳେ କେତେ ଲୋକ ତାଙ୍କୁ ଜାଣୁଥିଲେ? ସେହି ଭଗବାନ ଯେତେବେଳେ ଅପ୍ରକାଶ ଲୀଳା କଲେ, ଗୁଢ଼ ଲୀଳା କଲେ, ଛଦ୍ମ ଲୀଳା କଲେ, ତାକୁ କିଏ ଜାଣିବ? ଯେତେବେଳେ ଭଗବାନ ପ୍ରକାଶ ଭାବରେ ଲୀଳା କରୁଛନ୍ତି ତଥାପି ଲୋକମାନେ ଜାଣିପାରୁନାହାନ୍ତି, ଯେତେବେଳେ ଭଗବାନ ଗୃହ ଲୀଳା କରୁଛନ୍ତି ଲୁଚେଇକି ଲୀଳା କରୁଛନ୍ତି ତାଙ୍କୁ କିଏ ଜାଣିବେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା? କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଯାହା ଭଗବାନ କୃଷ୍ଣଙ୍କ ଲୀଳା ସବୁ ହେଇଥିଲା ସେସବୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ମଧ୍ୟ ସମ୍ବର୍ତ୍ତ ହେଇଛି। ଯେଉଁମାନେ ଅତ୍ୟନ୍ତ ଯେଉଁମାନେ କରଣ ମହାପ୍ରଭୁଙ୍କୁ କୃପା ପ୍ରାପ୍ତ ହୋଇଛନ୍ତି, ଗୌରାଙ୍ଗ ମହାପ୍ରଭୁଙ୍କର ଧାରାରେ, ସେ ଧାରାରେ ଯେଉଁ ଗୌରଜନଙ୍କର କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ଏସବୁ ଲୀଳାକୁ ବୁଝନ୍ତି। ଚୈତନ୍ୟ ଚାମୁଦ ଇଏ ହେଉଛି ଆର ଅମୃତ ସିନ୍ଧୁ। ଚୈତନ୍ୟ ଚାମୁଦ ଭାଗବତ ଯେମିତି ଗୀତା ପ୍ରଭୁପାଦ ମହାରାଜ ସେଠି କହିଛନ୍ତି, ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଭାଗବତମ ଗ୍ରାଜୁଏସନ୍ ଷ୍ଟଡି, ଚୈତନ୍ୟ ଚାମୁଦ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି, ପୋଷ୍ଟ ଗ୍ରାଜୁଏସନ୍। ତେଣୁ ତାଙ୍କୁ କହିବା ପାଇଁ ସେଇଭଳି ଦରକାର ବକ୍ତା ଦରକାର, ଏବଂ ତାଙ୍କୁ ଶୁଣିବା ପାଇଁ ମଧ୍ୟ ସେହି ସ୍ତରର ଶ୍ରୋତା ଦରକାର। କିନ୍ତୁ ଯାହା ହେଉ, ଆମେ ଚୈତନ୍ୟ ମହାପ୍ରଭୁଙ୍କ କୃପା ପ୍ରାର୍ଥନା କରିବା। ଚୈତନ୍ୟ ମହାପ୍ରଭୁଙ୍କ କୃପାରୁ ଜଣେ ଅଜ୍ଞ ବ୍ୟକ୍ତି ମଧ୍ୟ ସେ ଲୀଳାକୁ ସବୁ ବୁଝିପାରିବ। ମୁକଙ୍କର ଥିବା ଚାରଣ କଙ୍ଗୁଂ ନଭେତ ଗିରିଂ ଯତ୍କୃପା ସ୍ନାନ ମନ୍ଦି ଶ୍ରୀ ଗୁରୁ ରମାନନ୍ଦ। ଭଗବାନଙ୍କର କୃପା ପ୍ରାପ୍ତ ହେଲେ, ଭଗବାନଙ୍କର ନିଜ ଜଣଙ୍କର କୃପା ପ୍ରାପ୍ତ ହେଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ। ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଚୈତନ୍ୟ ମହାପ୍ରଭୁଙ୍କର କୃପାରୁ ହିଁ ଆମେ କହିପାରିବା ବା ବୁଝିପାରିବା। ତେଣୁ ଯାହା ଭଗବାନଙ୍କର ସବୁ କୃଷ୍ଣଙ୍କ ଲୀଳା ସବୁ ହେଇଛି, ବୃନ୍ଦାବନରେ ଭଗବାନଙ୍କର 11 ବର୍ଷ କାଳ ଲୀଳା ହୋଇଥିଲା। ବୃନ୍ଦାବନରେ ଭଗବାନ ଲୀଳାକୁ ଭାଗବତ ଦର୍ଶନ ସ୍କନ୍ଧରେ ଯେଉଁ ବର୍ଣ୍ଣନା କରାଯାଇଛି, ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା। ବୃନ୍ଦାବନରେ ଭଗବାନ 11 ବର୍ଷ କାଳ ଲୀଳା କଲେ, ମଥୁରାରେ 18 ବର୍ଷ କାଳ ଲୀଳା କଲେ, ଏବଂ ବାକି ଯେଉଁ ରହିଲା 100 ବର୍ଷ ପାଖାପାଖି ଇଏ ସବୁ ଦ୍ୱାରକାରେ ଲୀଳା ହୋଇଛି। ତେଣୁ ଭଗବାନଙ୍କୁ କୁହାଯାଏ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ ଭଗବାନଙ୍କ ଲୀଳା। ତେଣୁ ଭଗବାନଙ୍କର ଯେଉଁ ପ୍ରଥମ ଯେଉଁ ବୃନ୍ଦାବନ ଲୀଳା ତାକୁ 3 ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଉଛି କୌମାର ଲୀଳା, ଗୋଟେ ହେଉଛି କଙ୍କଣ ଲୀଳା, ଏବଂ କୈଶୋର ଲୀଳା। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଏ ବାଲ୍ୟଲୀଳାରେ ଏ କୁମାର, କୌଗଣ୍ଡ ଏବଂ କୈଶୋର ଏସବୁ ଲୀଳା ମିଶିକି ରହିଛି ଚୈତନ୍ୟ ମଧ୍ୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। କାହିଁକି ନା ଚୈତନ୍ୟ ମହାପ୍ରଭୁଙ୍କର ଜୀବନୀ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ବର୍ଣ୍ଣନା କରିଛନ୍ତି। ଚୈତନ୍ୟ ମହାପ୍ରଭୁ କୁହାଯାଇଛି ଚୈତନ୍ୟର ବ୍ୟାସ ହେଉଛନ୍ତି ବୃନ୍ଦାବନ ଦାସ, ଚୈତନ୍ୟ ଚୈତନ୍ୟଙ୍କର ବ୍ୟାସ ହେଉଛନ୍ତି ବୃନ୍ଦାବନ ଦାସ, ଯିଏକି ବ୍ୟାସଦେବ ସିଏ ଅବତାର ନେଇଥିଲେ, ବୃନ୍ଦାବନ ଦାସ ଠାକୁର ହିସାବରେ ଅବତାର ନେଇଥିଲେ। ତେଣୁ ସିଏ ଯିଏ ଭଗବାନ ଲୀଳାସଙ୍କର ଭାଗବତରେ ବର୍ଣ୍ଣନା କରିଥିଲେ ସିଏ ସେଇ ଭଗବାନଙ୍କ ଲୀଳା ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଚୈତନ୍ୟ ଭାଗବତରେ ବର୍ଣ୍ଣନା କରିଛନ୍ତି। ତେଣୁ ଚୈତନ୍ୟ ଭାଗବତରେ ଆମେ ବୃନ୍ଦାବନ ଦାସ ଠାକୁରଙ୍କର ଯେଉଁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ଲୀଳା ତ ବିସ୍ତାର ହୋଇପାରିବ, ଅନନ୍ତ ଭଗବାନଙ୍କ ଲୀଳା, କିନ୍ତୁ ତଥାପି କିଛି କିଛି ବିସ୍ତାର ହୋଇଛି। କିନ୍ତୁ ଯେଉଁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ସେହି ଲୀଳାକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ କିଛି ବିସ୍ତାର କରିଛନ୍ତି। ଏବଂ ଯେଉଁ ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଯେଉଁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଭାଗବତରେ, ସେ ଲୀଳା ଚୈତନ୍ୟ ଚରିତାମୃତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଚୈତନ୍ୟ ଚରିତାମୃତରେ ଆମେ ବିଶେଷ ଭାବରେ ମହାପ୍ରଭୁଙ୍କର ଯେଉଁ ବାଲ୍ୟଲୀଳା ଏସବୁ ବିସ୍ତାର ଭାବରେ ଚୈତନ୍ୟ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ସଂକ୍ଷେପରେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ଯେଉଁ ଅନ୍ତର୍ଲୀଳା ରହିଛି ଚୈତନ୍ୟ ମହାପ୍ରଭୁଙ୍କର, ସେ ଲୀଳାକୁ ବୃନ୍ଦାବନ ଦାସ ଠାକୁର ବର୍ଣ୍ଣନା କରିପାରିଲେ ନାହିଁ ବିସ୍ତାର ଭାବରେ। କାହିଁକି ନା ସେ ନିତ୍ୟାନନ୍ଦ ପ୍ରଭୁଙ୍କ ଭାବରେ ରହିଲେ, ଭାବ ଅବସରରେ ରହିଲେ, ତେଣୁକରି ସେ ଆଉ ମହାପ୍ରଭୁଙ୍କର ଅନ୍ତର୍ଲୀଳା ସବୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ତେଣୁ ଯେତେବେଳେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବୃନ୍ଦାବନ ଗଲେ, ତାଙ୍କୁ ସବୁ ବୈଷ୍ଣବମାନେ ଅନୁରୋଧ କଲେ ଯେ ଯେହେତୁ ମହାପ୍ରଭୁଙ୍କର ଅନ୍ତର୍ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, ତେଣୁ ଆପଣ ସେଇଟା ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଚୈତନ୍ୟ ଚରିତା ମଧ୍ୟରେ ଭଗବାନଙ୍କର ଯେଉଁ ଅନ୍ତର୍ଲୀଳା ସବୁ ରହିଛି, ବିଶେଷ ଭାବରେ ପୁରୀରେ ଯେଉଁ ଭଗବାନଙ୍କ 24 ବର୍ଷ ଭଗବାନଙ୍କର ପ୍ରକଟ ସମୟ ହେଉଛି 48 ବର୍ଷ 1486 ରୁ 1534। तेणु ये जो 24 वर्ष महाप्रभु लीला करते नदिया नदी प्रेम नदिया नदी हूँ छद्म वृंदावन से कहु जे ये जो मैंने जानती नवदीप हूँ वृंदावन से ब्रज रूप में बास हुए डबन्ना तेणु नवदीप महाप्रभु लीला 24 वर्ष ये लीला संक्षेप देखा चैतन्य चरित्रामृत महाप्रभु जो जो आसते महाप्रभु उद्देश्य हूँ ये कृष्ण प्रेम प्रदायक नमो महावदनाय कृष्ण प्रेम प्रदायक कृष्णाय कृष्ण चैतन्य गौर कृषि नम गुरुभवस्वामी ये स्तुति महाप्रभु से करेणु सी कृष्ण प्रेम प्रदान कर किंतु कृष्ण प्रेम जो प्रदान करीला छद्म भाव कर महाप्रभु ये जो पूरी जो कृष्ण प्रेम प्रदान कर प्रकाश भाव कर समय से कृष्ण जिन जो रही विस्तार मानते प्रकाश भाव करते महाप्रभु गले गया को गले से ईश्वरपुर दीक्षा ग्रहण कले से यही भगवान नाम कीर्तन महाप्रभु आसवार मुख्य उद्देश्य होती युगधर्म प्रचार हुए युगधर्म प्रचार नाम संकीर्तन भगवान जो युगधर्म रही कलि युग युगधर्म हूँ नाम संकीर्तन से नाम संकीर्तन प्रचार करने महाप्रभु मुख्य उद्देश्य था नाम प्रचार माध्यम भगवान नाम भगवान प्रेम प्रदान कर नाम माध्यम भगवान प्रेम प्रदान करते कि नदिया नदी जो निर्वाचन करते प्रकाश भाव कर लास्ट से दीक्षा ग्रहण कले से शिवा संगन में बगाड़ दे कि प्रथम से नाम कीर्तन करते आस्ते आस्ते गोटे वर्ष कलापर प्रकाश भाव कले से नहींगले सन्यास गुरी पड़े आस निर्वाचन कर गुड़ लीला सब आप देखिए ये महाप्रभु पूरी लीला पूरी धाम लीला सब तेनाली सब सब करते छद्म भाव से करते ये बर्तमान जो वर्णना कर महाप्रभु लीला महाप्रभु संक्षेप किसी जो रही भगवान तत्व जिस रही कत प्रकाश करते सब प्रकाश करते ना तेणु एटी गोटे लीला महाप्रभु लीला प्रकाश करते महाप्रभु जो भगवान को जो भोग अर्पण कर से जो हाँ रोसे होगवान रोसे हो रोसे सरला हाँ को बर्जन कर दिया कर दिया साधारण लोक मैं भाग अपवित्र स्थान तेणु महाप्रभु तर से जो रही गुण लीला को प्रकाश करने गोटे लीला कर पर कौन है भगवान आ पूर्व श्लोक जो कही उच्चिष्ट गर्ते त्यक्त हांडल उपरे बसिया सुखे प्रभु देव विश्वम्बर जो गर्त रही से स्थान में महाप्रभु पाई जो खाद्य सब रंधा होता भोग होता से सब हाँ सब बर्जन करयाग कर तेनाली महाप्रभु से बस तेनाली बस देखिले सतीमाता देखिले से आसी उमा प्रगति निर्मल दस तीर्थ पद कि अवशिष्य भागवत नवस्कंदे दुर्वासन कहते कथा क्या अमरीश महाराज क्या जहाँ केवल नाम स्मरण मात्र जन्नाम श्रुति मात्र दुर्वासा मुनि कहते दुर्वासा मुनि जदि से बहुत बड़ ବହୁତ କ'ଣ ଯୋଗ ସେଠି ଲାଭ କରିଛନ୍ତି, ବହୁତ ଉନ୍ନତ ଭକ୍ତ ଯୋଗବିଷ୍ଣା ଭକ୍ତ କହିବେ, ଆମେ କହିବା ଯୋଗାସିଦ୍ଧି ସେ ଲାଭ କରିଛନ୍ତି। ଯେଉଁ ଯୋଗସିଦ୍ଧିରେ ସେ ନିଜେ ନିଜ ଦେହରେ ସେ ବୈକୁଣ୍ଠ ଲୋକକୁ ଯାଇପାରିଥିଲେ। ବୈକୁଣ୍ଠ ଲୋକ ଯିବାଟା ଏତେ ସହଜ ନୁହଁ, ତମକୁ ଯାଇପାରିବନି ବୈକୁଣ୍ଠ ଲୋକ, କିନ୍ତୁ ତାଙ୍କର ଏତେ ଶକ୍ତି ଥିଲା ଯେ ସେ ନିଜ ଯୋଗ ଶକ୍ତି କଲା ସେ ବୈକୁଣ୍ଠ ଲୋକରେ ଯାଇ ପହଞ୍ଚିଥିଲେ, ଭଗବାନ ତାଙ୍କୁ ଡାଇରେକ୍ଟ ଯାଇ ପହଞ୍ଚିଥିଲେ। ସେଠିକି ସିଏ ପ୍ରଥମଥର ପାଇଁ ଅନୁଭବ କଲେ ଯେ ଭଗବାନଙ୍କର ଭକ୍ତଙ୍କର କବି ମହିମା ସେ ପ୍ରଥମଥର ପାଇଁ ଅନୁଭବ କଲେ। ତା ପୂର୍ବରୁ ଭକ୍ତର ମହିମା ସେ ଜାଣିପାରୁନଥିଲେ, ସେ ଭାବିଥିଲେ ଭକ୍ତ ହେଉଛନ୍ତି। ଆଜିକାଲି ବର୍ତ୍ତମାନ ଆମେ ଦେଖିବା ଅଧିକାଂଶ ଲୋକ ଭକ୍ତର ମହିମା ଜାଣିପାରନ୍ତି ନାହିଁ, ସେମାନେ ଭାବନ୍ତି ଯେଉଁମାନେ ଜ୍ଞାନୀ ସେମାନେ ବହୁତ ଉନ୍ନତ, ତାଙ୍କଠାରୁ ଉନ୍ନତ ହେଉଛନ୍ତି ଯୋଗୀମାନେ ଯେଉଁମାନେ ଅଷ୍ଟମ ଯୋଗ ସିଦ୍ଧି ଲାଭ କରିଛନ୍ତି, ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ, ତେଣୁ ସେମାନେ ବହୁତ ଉନ୍ନତ ଭାବନ୍ତି। ସାଧାରଣ ଲୋକ ବି ଏଇଟା ଭାବନା ରହିଛି, କିନ୍ତୁ ଯେଉଁମାନେ ପ୍ରକୃତରେ ତତ୍ତ୍ୱ ଜାଣନ୍ତି ସେମାନେ ଜାଣନ୍ତି ଯେ ମୁଗ୍ଧାନା ଶୁଦ୍ଧାନା ନାରାୟଣ ପରାୟଣ ସୁଦୃଢ଼ ପ୍ରଶାନ୍ତାତ୍ମା କୋଟି ସ୍ୱପି ମହାମୁନି। ମୁକ୍ତାନା ଯେଉଁମାନେ ଜ୍ଞାନୀ ସେମାନେ ମୁକ୍ତି ଲାଭ କରନ୍ତି, ଏବଂ ତାହାଠାରୁ ମଧ୍ୟରେ ହେଉଛନ୍ତି ସିଦ୍ଧାନା ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ସବୁ ରହିଛି, ପ୍ରକୃତରେ 18 ଯୋଗ ସିଦ୍ଧି ରହିଛି, ତାଦେହରେ ମୁଖ୍ୟ ହେଉଛି 8 ଯୋଗ ସିଦ୍ଧି। ତେଣୁ ଯେଉଁମାନେ ଏଇ ଯୋଗ ସିଦ୍ଧି ଲାଭ କରନ୍ତି ସେମାନେ ତାଙ୍କଠାରୁ ଆଉ ଟିକେ ଉନ୍ନତ, କିନ୍ତୁ ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି କିଏ ନା ନାରାୟଣ ପରାୟଣ, ଯେଉଁମାନେ ଭଗବାନଙ୍କର ଭକ୍ତ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛନ୍ତି ସର୍ବଶ୍ରେଷ୍ଠ। କାହିଁକି ନା ସୁଦୃଢ଼, ସେମାନେ କାହିଁକି ସୁଦୃଢ଼ ନା ପ୍ରଶାନ୍ତ ଆତ୍ମା, ସେମାନେ ପ୍ରକୃତରେ ପ୍ରଶାନ୍ତ, ଅନ୍ୟମାନେ କେହି ପ୍ରଶାନ୍ତ ନୁହନ୍ତି। ସୁଦୃଢ଼ ପ୍ରଶାନ୍ତ ଆତ୍ମା କୋଟି ସ୍ୱପି ମହାମୁନି, କୋଟିଏ ଲୋକମାନଙ୍କ ଭିତରେ ଯେଉଁ ଜ୍ଞାନୀ ସିଦ୍ଧ ଏମାନଙ୍କ କୋଟି କଥା କୁହାଯାଉଛି, ସାଧାରଣ ବ୍ୟକ୍ତି କଥା କୁହନ୍ତି, କୋଟି କୋଟି ଜ୍ଞାନୀ କୋଟି ଜ୍ଞାନୀ ମଧ୍ୟ ଏକ ଜଣ ମୁକ୍ତ ବୋଲି କୁହାଯାଇଛି ଚତୁର୍ଥାନ୍ତି। ସବୁ ଜ୍ଞାନୀମାନେ ମଧ୍ୟ ମୁକ୍ତ ହେଇପାରନ୍ତିନି, କୋଟି ଜ୍ଞାନୀ ମଧ୍ୟ ଏକ ଜଣ ଭାଇ ମୁକ୍ତ, ତେଣୁ ଏମାନଙ୍କର କେତେ ଦୁର୍ଲଭତା ଏଇଥିରୁ ଅନୁଭବ କରିପାରିବା ଅନୁମାନ କରିପାରିବା, କିନ୍ତୁ ଏହି କଥାଟାକୁ ଦୁର୍ବାସମାନେ ଅନୁଭବ କରିପାରୁନଥିଲେ। ଦୁର୍ବାସମାନେ ଭାବୁଥିଲେ ଯେ ଆମେ ହେଉଛି ଶ୍ରେଷ୍ଠ, ଯୋଗ ସିଦ୍ଧି ମୁଁ ପାଇଛି, ବହୁତ ମୋର ଅସମ୍ଭବ କାର୍ଯ୍ୟ କରିପାରୁଛି, ତେଣୁ ମୁଁ ପ୍ରକୃତ ଶ୍ରେଷ୍ଠ। ସେଥିପାଇଁ ସେ ଅମ୍ବରୀଶ ମା ପ୍ରତି ବିଦ୍ୱେଷ କରୁଥିଲେ। ଅମ୍ବରୀଶ ମା ଜଣେ ଭକ୍ତ, ସାଧାରଣ ଭାବେ ଲୋକମାନେ ଇଏ କିଛି ଜାଣିନି, ଭକ୍ତ କ'ଣ କହେ ମହାମନ୍ତ୍ର କୀର୍ତ୍ତନ କରୁଛି ଆଉ ସିଏ କ'ଣ ଆଉ ଟିକେ ଉନ୍ନତ କ'ଣ, ଯେ ଯେଉଁ ଅସମ୍ଭବ କାର୍ଯ୍ୟ କରାହେଉଛି ସେସବୁ କାର୍ଯ୍ୟ କିଛି କିଛି କରିପାରୁନି, ତେଣୁ ସିଏ ଉନ୍ନତ ନୁହଁ। ଦୁର୍ବାସମୁନି ଯଦିଓ ଶାସ୍ତ୍ର ଜାଣିଛନ୍ତି, କିନ୍ତୁ ଏଇଟା ତାଙ୍କର ଅନୁଭବ ହୋଇନଥିଲା। ପ୍ରଥମଥର ପାଇଁ ଯିଏ ଅମ୍ବରୀଶ ମହାରାଜ ପାଖରେ ଯେତେବେଳେ କ'ଣ ଅପରାଧ କଲେ ସେତେବେଳେ ସେ ଅନୁଭବ କଲେ, ସେଥିପାଇଁ ସେ କହିଲେ ଅହୋ ଅନନ୍ତ ଦାସନା ମହତ୍ତମ ଦୁଷ୍ଟ ଅଦ୍ୟମେ, ମୁଁ ବର୍ତ୍ତମାନ ଦେଖିଲି ତାଙ୍କର ମହତ୍ତ୍ଵ, ଭାଗବତ ନବସ୍କନ୍ଧ ସେଟା ବର୍ଣ୍ଣନା କରାଯାଇଛି ଚତୁର୍ଥ ଅଧ୍ୟାୟରେ କି ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସିଏ କହୁଛନ୍ତି ଜନ୍ନାମ ଶ୍ରୁତି ମାତ୍ରେଣ, ଯେଉଁ ଭଗବାନଙ୍କର କେବଳ ନାମ ଶ୍ରବଣ ପାତ୍ରେ କି ଜନ୍ନାମ ଶ୍ରୁତି ମାତ୍ରେଣ ପୁମାନ ଭବତି ନିର୍ମଳ, ପବିତ୍ର କଥା ଏଠି କୁହାଯାଉଛି ତ ପୁମାନ ଭବତି ପବିତ୍ର ବା ନିର୍ମଳ, ଯାହା କୁହନ୍ତି ମଳ, ମଳ ହେଉଛି କ'ଣ ସେମାନେ ମଳକୁ ଆମେ ହେଉଛେ ଏଇ ଯେଉଁ ମହିଳା ସବୁ ରହିଛି ମହିଳା, କିନ୍ତୁ ଏ ତ୍ରିଜଗତରେ ଯେଉଁ ରହିଛି ଏ ଭୌତିକ ଜଗତର ସ୍ୱର୍ଗଲୋକଠୁ ଆରମ୍ଭ କରି ଏହି ସମସ୍ତ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହୁଛି ଇଏ ହେଉଛି ମଳ, ସତ୍ୱରଜସ୍ତମ ଏଠି ଗୁଣା ପ୍ରାକୃତି ସମ୍ଭବା, ଏ ସତ୍ୱରଜସ୍ତମ ଇଏ ହେଉଛି ମଳ। ନିର୍ମଳ କହିଲେ ଏଇ ତିନି ଗୁଣ ଯେଉଁଟା ଉର୍ଦ୍ଧ ସିଏ ହେଉଛି ନିର୍ମଳ, ତେଣୁ ଅମ୍ବରୀଶ ମହାରାଜ କହୁଛନ୍ତି କିଏ ଦୁର୍ବାସମାନେ କହୁଛନ୍ତି ଯେ ଜନ୍ନାମ ଶ୍ରୁତି ମାତ୍ରେଣ ପୁମାନ ଭବତି ନିର୍ମଳ, କେବଳ ନାମ ଶ୍ରବଣ ମାତ୍ରକେ ଶ୍ରୁତି କେବଳ ଶ୍ରବଣ କଲେ ଜଣେ ନିର୍ମଳ ହେଇଯାଉଛି ବା ପବିତ୍ର ହେଇଯାଉଛି। ତସ୍ୟ ତୀର୍ଥପଦ କିମ୍ବା ଦାସାନ ଅବଶିଷ୍ୟତେ, ଯେଉଁମାନେ ସେଇ ପାଦପଦ୍ମ ଭଗବାନଙ୍କ ତୀର୍ଥପଦରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ତସ୍ୟ ତୀର୍ଥପଦ କିମ୍ବା ଦାସାନ ଅନନ୍ତ ଦାସ ଯେଉଁମାନେ ଭଗବାନ ଭକ୍ତ, ତାଙ୍କ ପାଇଁ କ'ଣ ଅବଶିଷ୍ୟ, ତାଙ୍କ ପାଇଁ କ'ଣ ବାକି ରହିଛି, ସେମାନେ ପ୍ରାପ୍ତ ନ ହୋଇଛନ୍ତି, ସବୁକିଛି ପାଇଛନ୍ତି, ज्ञानर जो मुक्ति योग शीघ्र जो अष्टांग योग शीघ्र है सबकि प्राप्त हो सकते तेणु आम कहार उद्देश्य था जहां को स्मरण कर पवित्र हो जाए गरुड़ पुराण वर्णना ओम अपवित्र पवित्र सर्वावस्था तो विवाह जय स्मरे पुंडरिकाख्य स्वाह्य मंत्र सूची केवल जे पुंडरिकाख्य भगवान जहां पद्मलोचन सुंदर नयन रही जड़े अपवित्र ही था जिते अपवित्र स्थान जहाँ सब अपवित्र स्थान रही परिस्थिति रही अपवित्र परिस्थिति था ना कहीं पवित्र ही था ओम अपवित्र पवित्र सर्वावस्था जे जेकोसी अवस्था था ना कहीं गतौ कि जहा स्मरे पुंडरिकाख्य केवल स्मरण करदे जहा स्मरे पुंडरिकाख्य अशुचि लगे कि अभ्यंतर सूची गौरव से महाराज कहते आम बहुत सफा कर शरीर को साबुन साफ इत्यादि सब सफा कर अंतर भितर कि सफा हम भीतर सपटे कहीं जाणी ना कि सफा करा जाए तेणु भगवान नाम केवल नाम स्मरण मात्र से गौरव प्राण से बर्णना कर तेणु जहाँ तर स्मरण जहाँ पवित्र हो जाए सी भगवान केमी अपवित्र हो पारे कौन सी पिस्थित से अपवित्र केमी पारे से भगवद गीतार दशम अध्याय अर्जुन भगवान स्तुति कर परम ब्रह्म परम धाम पवित्र परम भवा पुरुषं शाश्वतं दिव्यं आदि देवं तजं विभु परम ब्रह्म ये ब्रह्म ज्ञान बर्तन भगवान देवे जो कहा है ना ब्रह्म ज्ञान ब्रह्म ज्ञान सी स्वयं ब्रह्म परम ब्रह्म अर्जुन भगवत गीता नवम अध्याय पर्यंत भगवान प्राय सबकि ज्ञान प्रदान करुहतर और गुहतम तीन प्रकार ज्ञान जो भगवत गीता भगवान देखते नवम अध्याय गुहतम ज्ञान पूर्व गुह ज्ञान और गुहतर ज्ञान दे सकते नवम अध्याय कहे मुझे गुहतम ज्ञान दे दूसरे ज्ञान आख्यात ना प्रथम जो कहे नवम अध्याय प्रथम श्लोक इदम तू दे गुहतम प्रवक्षामि न सूयते मुझे तुमको बृहत्तम ज्ञान दूसरी तेणु नवम अध्याय पर्यटन श्रवण कर सारा पर अर्जुन सबकि गुह ज्ञान गुहतर ज्ञान और बृहत्तम ज्ञान सब प्रकार ज्ञान विषय अवगत हो गल अर्जुन तेणु दशम अध्याय से भगवान को स्तुति करम ब्रह्म आपण ही ब्रह्म ब्रह्मे की परमात्मा की भगवान ये शब्द दे भगवत ज्ञान जो रही तीन भाग में अनुभूत हुए प्रथम ज्ञान हूँ ब्रह्म ज्ञान तापर ज्ञान हूँ परमात्मा ज्ञान और तापर ज्ञान हूँ भगवत ज्ञान तेणु सी स्तुति करम ब्रह्म आपण सब परम ब्रह्म परम धाम सबकि आश्रय नहीं परम धाम आप पवित्र परम भवान खाली पवित्र से नुह परम पवित्र आम चिंता करते पवित्रता अच्छी परम पवित्र से हूँ परम पवित्र भवान आप एवं आपण अच्छा पुरुष शाश्वत दिव्यम आपण अच्छा पुरुष पुरुष अर्थ प्रभुपाद महाराज कहते पुरुष अनेक अर्थ रही कि मुख्य अर्थ हूँ कि उपभोगकारी पुरुष कह उपभोगकारी एवं शाश्वत भाव उपभोगकारी खाली एवं यही उपभोगकारिता शाश्वत शाश्वत भाव से उपभोगकारी एवं से होती दिव्य ए भौतिक जगत त्रिगुण उद्धार दिव्य एवं आदिदेव समस्त देवता मान से मूल आदिदेव एवं सी होती अजम अजम कहे जहाँ पर जन्म ना जन्म रही अजोपी भगवत चतुर्थ भगवान अजोपी सन्न आत्मा भूतानाश्वर सन प्रकृति स्वाम अधिष्ठाय संभवामी आत्माय ज्ञान प्रदान कर चतुर्थ ज्ञान देव दिव्य ज्ञान प्रदान कर ସେଥିରେ ସେ କହୁଛନ୍ତି ମୁଁ ହେଉଛି ଯଦିଓ ମୋର ଜନ୍ମ ନାହିଁ କିନ୍ତୁ ମୁଁ ସବୁ ଯୁଗରେ ଜନ୍ମଗ୍ରହଣ କରେ ତେଣୁ ମୁଁ ଭଗବାନଙ୍କ ସ୍ତୁତିରେ ଅର୍ଜୁନ ସେ କଥା କହୁଛନ୍ତି ଆପଣ ହେଉଛନ୍ତି ଅଜମ ଏବଂ ଆପଣ ହେଉଛନ୍ତି ବିଭୁମ୍, ବିଭୁମ୍ କହିଲେ ଆପଣ ସବୁକିଛି ଅନନ୍ତ, ଆପଣଙ୍କର ଶକ୍ତି ଅନନ୍ତ, ଅନଲିମିଟେଡ୍ ବିଭୁ। ତେଣୁ ଯିଏ ସବୁବେଳେ ପବିତ୍ର ସିଏ ଆଉ କେତେବେଳେ ଅପବିତ୍ର କେମିତି ହେବେ? ମାତା ସେଥିପାଇଁ କହୁଛନ୍ତି କେନେ ଏଇଟାକୁ ଛୁଇଁଲ, ସଚି କହେ ସଚି ଆସି କହେ କେନେ ଅସୁକୁ ଛୁଇଁଲ। ଭଗବାନ ସେଥିପାଇଁ ଯେତେବେଳେ କୁହାଯାଇଛି ଭାଗବତ ଦଶମ ସ୍କନ୍ଧରେ ପ୍ରଶ୍ନ ପଚାରିଛନ୍ତି ପରୀକ୍ଷିତ ମହାରାଜ ଯେ ଭଗବାନ 29-33 ଦଶମ ସ୍କନ୍ଧର 29-33 ଧାଡ଼ି ହେଉଛି ରସ ପଞ୍ଚଦାୟ, ଇଏ ହେଉଛି ଭାଗବତର ସାର ବୋଲି କୁହାଯାଉଛି ରସ ପଞ୍ଚଦାୟ। ତେଣୁ ଭଗବାନଙ୍କର ଏଇ ଯେଉଁ ଗୃହ ଲୀଳା ସବୁ ହେଇଥିଲା ଗୋପୀମାନଙ୍କ ସହିତ ରାଧାରାଣୀଙ୍କ ସହିତ, ଏ ଲୀଳାକୁ ଶୁଣିକିରି ସେଠି ଯେଉଁ ରହିଛନ୍ତି 60,000 ନିର୍ଦ୍ଦେଶମାନେ ଅଛନ୍ତି, କିଏ କର୍ମୀ କର୍ମ ଭାଗରେ ଅଗ୍ରସର ଅଛନ୍ତି, କର୍ମ ମିଶ୍ରା ଭକ୍ତମାନେ ଅଛନ୍ତି, କିଏ ଜ୍ଞାନ ମିଶ୍ରା ଭକ୍ତ ଅଛନ୍ତି ବା କିଏ ଜ୍ଞାନୀ ଅଛନ୍ତି, କିଏ ଯୋଗୀ ଅଛନ୍ତି ବା ଯୋଗ ମିଶ୍ରା ଭକ୍ତ ଅଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଅନୁଭବ କଲେ ଯେ ସେମାନଙ୍କର ମନରେ ସନ୍ଦେହ ଆସୁଛି, ତେଣୁ ସେ ପ୍ରଶ୍ନ ପଚାରିଲେ କିମ୍ ଅଭିପ୍ରାୟ, କ'ଣ ପାଇଁ ଭଗବାନ ଏସବୁ ଲୀଳା କଲେ, ଯୁଗୁତ୍ସିତମ୍ ଏସବୁ ନିନ୍ଦନୀୟ ଲୀଳା କାହିଁକି କଲେ ଭଗବାନ, ଆପ୍ତକାମ ଯଦୁପତି ରୁଦ୍ରବାନ ପାଇଁ ଯୁଗୁତ୍ସିତମ୍ ଏ ନିନ୍ଦନୀୟ କାମ। ପ୍ରକୃତରେ ପରୀକ୍ଷିତ ମହାରାଜ ଜାଣିଛନ୍ତି ଏଇଟା ନିନ୍ଦନୀୟ ନୁହଁ, ଭଗବାନଙ୍କର କେବେ ହେଲେ ଭଗବାନ କେମିତି ନିନ୍ଦନୀୟ, ସେ ତ ସବୁବେଳେ ପବିତ୍ର, ଭଗବାନ ଯାହା କଲେ ମଧ୍ୟ ସେ ପ୍ରଶଂସନୀୟ। ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍, ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗ ନାନାଙ୍ଗ କୋଳ ଚୌରମ୍, ଗୋପାଙ୍ଗ ନାନାଙ୍ଗ କୋଳ ଚୌରମ୍, ଅନେକ ଜନ୍ମ ବିତ ପାପ ଚୌରମ୍, ଅନେକ ଜନ୍ମ ବିତ ପାପ ଚୌରମ୍, ଚୌରାଗ୍ର ଗମ୍ୟମ୍ ପୁରୁଷମ୍ ନମାମି, ଚୌରାଗ୍ର ଗମ୍ୟମ୍ ପୁରୁଷମ୍ ନମାମି। ଚୋରି କଲେ ମଧ୍ୟ ସେ ତାକୁ ନିନ୍ଦା କରାଯାଏ, ସେ ପ୍ରଶଂସନୀୟ, ଚୋରି କରିବ ସମୁଦାୟ ସବୁବେଳେ ଧର୍ମ ବ୍ୟତିକ୍ରମ ଦୁଷ୍ଟ, ସେଥିପାଇଁ ସେ ଉତ୍ତର ଦେଲେ। ଆମେ ଦେଖିବା ଯେଉଁଟା ଧର୍ମ ଜିନିଷ ନୁହଁ ତାକୁ ବ୍ୟତିକ୍ରମ, ଧର୍ମକୁ ବ୍ୟତିକ୍ରମ କରୁଛନ୍ତି ସେ, ଅଧର୍ମ ତଥାଗତ ଅଧର୍ମ ସେ କାର୍ଯ୍ୟ କରୁଛନ୍ତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନଙ୍କୁ ଯେ ଚତୁର୍ଥ ଅଧ୍ୟାୟରେ କନ୍ୟାଶ୍ରମ ବିଭାଗରେ କହିଲେ ଯୁଦ୍ଧେ ଚାପି ପରାୟଣମ୍ ଏ କ୍ଷେତ୍ର କର୍ମ ସ୍ୱଭାବ, କ୍ଷେତ୍ର ଧର୍ମ କ'ଣ, ଯୁଦ୍ଧରୁ ପଳାୟନ ନ କରିବା ହେଉଛି କ୍ଷେତ୍ର ଧର୍ମ। ଭଗବାନ ନିଜେ ଯୁଦ୍ଧରୁ ପଳାୟନ କରିଛନ୍ତି, କାଠରୁ ଜରାସନ୍ଧଠାରୁ 18 ଯୁଦ୍ଧ କରି ଯେତେବେଳେ ଅନ୍ତିମ ଥରରେ ଜରାସନ୍ଧଠାରୁ ସେ ପଳେଇଗଲେ ଏବଂ ସେ ପ୍ରସିଦ୍ଧ ହେଇଗଲେ, ରଣଚର ହିସାବରେ ପ୍ରସିଦ୍ଧ ହେଇଗଲେ। ଭଗବାନ ଯାହା କଲେ ମଧ୍ୟ ସେ ପ୍ରଶଂସନୀୟ, ସେ କେବେ ନିନ୍ଦାର ପାତ୍ର ନୁହଁ। ତେଣୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ପ୍ରକୃତରେ ପରୀକ୍ଷିତ ମହାରାଜଙ୍କର ସେଟା ପ୍ରଶ୍ନ ନଥିଲା ବା ତାଙ୍କର ସନ୍ଦେହ ନଥିଲା, ଅନ୍ୟମାନଙ୍କର ସନ୍ଦେହକୁ ସେ ଉପସ୍ଥାପନ କରୁଛନ୍ତି ସମସ୍ତଙ୍କ ସନ୍ଦେହ ମୋଚନ କରିବା ପାଇଁ। ତେଣୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାନାଂ ସାହସମ୍, ଏଇ ଭଗବାନ ଯେଉଁମାନେ ଈଶ୍ୱର ଯେଉଁମାନେ ଅତ୍ୟନ୍ତ ଶକ୍ତିଶାଳୀ ତାଙ୍କର ଏସବୁ ଶକ୍ତି ରହିଛି ଯେ କ'ଣ ବନ୍ୟ ସର୍ବଭୁଜ ଯଥା, ସେ ଯେମିତି ଅଗ୍ନି ଅଗ୍ନିକି ଯେତେ ଅପବିତ୍ର ପଦାର୍ଥ ପକେଇଲେ ମଧ୍ୟ ଅଗ୍ନି କେବେ ହେଲେ ଅପବିତ୍ର ହୁଏନି, ବରଂ ସେ ସ୍ଥାନଟି ପବିତ୍ର ହେଇଯାଏ, ଅପବିତ୍ର ସ୍ଥାନଟି ପବିତ୍ର ହେଇଯାଏ। ତେଣୁ ଭଗବାନ ଯାହା କଲେ ମଧ୍ୟ ସେ ସବୁବେଳେ ପବିତ୍ର, ସେ କେବେ ହେଲେ ଅପବିତ୍ର ହେଇପାରିବ ନାହିଁ। କିନ୍ତୁ ସଚିମାତା ବାତ୍ସଲ୍ୟରସରେ ସେ ଭଗବାନଙ୍କର ଯେଉଁ ଭଗବତ୍ତା ରହିଛି ସେସବୁ ଦର୍ଶନ ପାଇଁ ବର୍ଣ୍ଣନା କରାଯିବ, ସବୁ ବିଭିନ୍ନ ଭଗବତ୍ତା ମଝିରେ ମଝିରେ ଭଗବାନ ଦର୍ଶଉଛନ୍ତି, ତାଙ୍କ ପିତାମାତାଙ୍କୁ ଦର୍ଶଉଛନ୍ତି। କିନ୍ତୁ ଏ ବାତ୍ସଲ୍ୟ ପ୍ରେମର ଏଭଳି ରହିଛି ଯେ ସେ ସେଇଟାକୁ ଯେଉଁ ଭଗବାନଙ୍କର ଐଶ୍ୱର୍ଯ୍ୟଟା ସେଇଟା ଛପି ଯାଉଛି, ଭଗବାନଙ୍କର ଏଇ ଯେଉଁ ମାଧୁର୍ଯ୍ୟ ଭାବଟା ରହୁଛି ବାତ୍ସଲ୍ୟ ପ୍ରେମରେ, ଏଇ ମାଧୁର୍ଯ୍ୟ ଭାବଟା ରହୁଛି, ଐଶ୍ୱର୍ଯ୍ୟ ଭାବଟା ସେଇଟା ଛପିକି ରହୁଛି। ଭଗବାନଙ୍କର ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ, ମହାପ୍ରଭୁଙ୍କର ଯେତେ ଐଶ୍ୱର୍ଯ୍ୟ ସବୁ ଦେଖିବେ ଏସବୁ ବର୍ଣ୍ଣନା କରାଯାଉଛି, ଅନେକ ଐଶ୍ୱର୍ଯ୍ୟ ଭଗବାନ ଦେଖିଛନ୍ତି, କିନ୍ତୁ ସିଏ କେବଳ ଜାଣୁନାହାନ୍ତି ଇଏ ହେଉଛନ୍ତି ଭଗବାନ ବୋଲି, ଇଏ ହେଉଛି ବାତ୍ସଲ୍ୟ ଭାବ। ତେଣୁ ସିଏ କହୁଛନ୍ତି ସଚି ଆସି କହେ କେନେ ଅଶୁଚି ଛୁଇଁଲ, ଏଇଟା ଅଶୁଚି ଜିନିଷ, ଏଠି କାହିଁକି ବସିଛ ତମେ, ତମେ ଅପବିତ୍ର ହେଇଗଲ, ତମେ ଯାଅ, ଗଙ୍ଗା ସ୍ନାନ କରାଯାଇ ଅପବିତ୍ର ହେଲା,
ଗଙ୍ଗା ସ୍ନାନ କର, ଗଙ୍ଗାରେ ସ୍ନାନ କଲେ ତମେ ପବିତ୍ର ହେଇଯିବ। ଗଙ୍ଗା କିଏ? ଯାହାଙ୍କର ପାଦ ପଦ୍ମରୁ ଆସୁଛନ୍ତି ଗଙ୍ଗା। ଯତ୍ ପାଦ ନଖା ଅବଶିଷ୍ଟଂ କ'ଣ ଭାଗବତ ପ୍ରଥମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯାହାଙ୍କର ପାଦ ପଦ୍ମରୁ ଯତ୍ ପାଦ ନଖା ଅବଶିଷ୍ଟଂ ଯାହାଙ୍କର ପାଦ ପଦ୍ମରୁ ଅଥାପି ଯତ୍ ପାଦ ନଖା ଅବଶିଷ୍ଟଂ ଜଗତ ବିରିଞ୍ଚ ବହୁତ ପ୍ରଳମ୍ବ। ଯାହାଙ୍କର ପାଦ ପଦ୍ମରୁ ଏଇ ଗଙ୍ଗା ବିସୃତ ହେଉଛନ୍ତି, ସେହି ଗଙ୍ଗାକୁ ଜଗତ ବିରିଞ୍ଚ, ବିରିଞ୍ଚ କହିଲେ ବ୍ରହ୍ମା, ସେହି ଗଙ୍ଗା ଜଳକୁ ଧାରଣ କରି ସେ ପବିତ୍ର ହେଇଯାଉଛନ୍ତି। ସବୁବେଳେ କମଣ୍ଡଳରେ ତାଙ୍କର ଗଙ୍ଗା ଜଳ ରହୁଛି। ସେ ଗଙ୍ଗା ଜଳ କିଏ? ଅଥାପି ଯତ୍ ପାଦ ନଖା ଅବଶିଷ୍ଟଂ, ଭଗବାନ ପାଦ ନଖକୁ ଧୌତ କରିକି ଆସୁଛନ୍ତି ଗଙ୍ଗା ଜଳ, ପାଦ ନଖକୁ ଧୌତ କରି ସେ ପବିତ୍ର ହଉ। ଗଙ୍ଗାର ପବିତ୍ରତା କେମିତି ଆସିଲା ନା? ଭଗବାନ ପାଦ ପଦ୍ମକୁ ଧୌତ କରୁଛନ୍ତି, ପାଦ ନଖକୁ ଧୌତ କରୁଛନ୍ତି। ଯତ୍ ପାଦ ନଖା ଅବଶିଷ୍ଟଂ ଅଥାପି ଯତ୍ ପାଦ ନଖା ଅବଶିଷ୍ଟଂ ଜଗତ ବିରିଞ୍ଚ ପର୍ବତା ଆମ୍ବ, ଆମ୍ବ ବା ଏଇ ଯେଉଁ ଜଳ, ଇଏ ଯୋଗ୍ୟ ମାନେ କ'ଣ ଅରଣ କହିଲେ ତାକୁ କ'ଣ ତାକୁ ପୂଜା କରିବାର ଯୋଗ୍ୟ ହେଇଯାଉଛନ୍ତି ସେ ଗଙ୍ଗା ଜଳ। ଏବଂ ଜଗତ ବିରିଞ୍ଚ, ବିରିଞ୍ଚ କହିଲେ ବ୍ରହ୍ମା, ତାଙ୍କର କମଣ୍ଡଳରୁ ସେଭଳି ଗଙ୍ଗା ଜଳ ଧାରଣ କରୁଛନ୍ତି, ଗଙ୍ଗା ଜଳ ସବୁବେଳେ ତାଙ୍କ ପାଖରେ ରହୁଛି। ଏବଂ ପୁଣି କ'ଣ ନା, ଶେଷମ କୁନାତି ଅନ୍ୟତମ କୁନ୍ଦାତ, ଈଶ, ଈଶ ହେଉଛନ୍ତି ଶିବଜୀ, ସ ଈଶ ଶିବଜୀ ତାଙ୍କ ଲୋକର ସମସ୍ତଙ୍କୁ ପବିତ୍ର କରିଦେଉଛନ୍ତି। କାହିଁକି ନା, ତାଙ୍କ ଜଟାରେ ସେ ଗଙ୍ଗାକୁ ଧାରଣ କରିଛନ୍ତି। ଶେଷମ କୁନାତି ଅନ୍ୟତମ କୁନ୍ଦାତ, କେଉଁ ନାମ ଲୋକେ ଭଗବତ ପଦାର୍ଥ, ଆଉ ଭଗବତ ତତ୍ତ୍ୱ କ'ଣ ଅଛି ଏ ଲୋକରେ, ଆଉ ଅଧିକ କ'ଣ ଭଗବତ ତତ୍ତ୍ୱ ହେଇପାରିବ। ତେଣୁ ଏଇ ଯେଉଁ ଗଙ୍ଗା ଯେଉଁ ରହିଛନ୍ତି, ଗଙ୍ଗା କେବଳ ତାଙ୍କର, ସେଥିପାଇଁ ଆମର ଶଙ୍କରାଚାର୍ଯ୍ୟ ଆଦି ଆଦି କବି ଆଦି ଶଙ୍କରାଚାର୍ଯ୍ୟ ସିଏ ତାଙ୍କର ମୋହ ମୁଦ୍ରାରେ ଲେଖିଛନ୍ତି ଯେ ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ପିତା ସକୃଦ ପିଜେନ ମୁରାରେ ସମର୍ଚ୍ଚା ଜମ ତାଙ୍କର ଚର୍ଚ୍ଚା କରିବେନି। ଯେଉଁମାନେ ଭଗବତ ଗୀତା କିଞ୍ଚିତ ଅଧିତା, ଯେଉଁମାନେ ଭଗବତ ଗୀତାକୁ କିଛି ଅଧ୍ୟୟନ କରିବେ, ଭଗବତ ଗୀତା ମହାତ୍ମାରେ ଭଗବତ ଗୀତାର ସବୁ ବର୍ଣ୍ଣନା କରାଯାଇଛି, ସବୁ ଅଧ୍ୟୟନ ନ କରିପାରିଲେ ମଧ୍ୟ କିଛି ଜଣେ ଅଧ୍ୟୟନ କରିଛନ୍ତି, ଭଗବତ ଗୀତା କିଞ୍ଚିତ ଅଧିତା ଗଙ୍ଗା ଜଳ ଲବ କଣିକା ପିତା, ଗଙ୍ଗା ଜଳକୁ ଟିକେ ଅଳ୍ପ ସାମାନ୍ୟ ଟିକେ ପାନ କରିଛନ୍ତି। ଏବଂ ସକୃତ ବିଜେନ ମୁରାରେ ସମର୍ଚ୍ଚା, ଥରେ ଜଣେ, ଥରେ ସକୃତ କରି ଥରେ, ଥରେ ଜଣେ ଯଦି ଭଗବାନ ମୁରାରୀଙ୍କର ସମର୍ଚ୍ଚନ ବା ଅର୍ଚ୍ଚନ କରିଛନ୍ତି, ତାପରେ କ୍ରିୟତେ ତସ୍ୟ ଜମେନ ନ ଚର୍ଚ୍ଚା, ଜମ ତାଙ୍କର କେବେ ଚର୍ଚ୍ଚା କରିବେନି। ପ୍ରଭୁପାଦ ମହାରାଜ ମଧ୍ୟ ଭାଗବତ ପଞ୍ଚମ ସ୍କନ୍ଦରେ ଗୋଟେ ଶ୍ଳୋକରେ ପ୍ରଭୁପାଦ ମହାରାଜ ଶଙ୍କରାଚାର୍ଯ୍ୟଙ୍କର ଏଇ କଥାଟାକୁ ଉଦ୍ଧାର କରିଛନ୍ତି, ମାର୍ଗନ୍ତି ଯତ୍ତ ମୁଖ ପଦ୍ମ ନିଡ଼େଇ, ସେଥିରେ ମଧ୍ୟ ଏଇ ଗଙ୍ଗା ବିଷୟରେ ବର୍ଣ୍ଣନା କରାଯାଇଛି। ଗଙ୍ଗା ଜଳର ଯେଉଁ ପବିତ୍ରତା, ଏ ପବିତ୍ରତା କେଉଁଠୁ ଆସୁଛି? ଭଗବାନଙ୍କ ପାଦ ନଖକୁ ଧୌତ କରିଥିବାରୁ ଯେଉଁ ପବିତ୍ରତା ଆସି ପ୍ରାପ୍ତ ହୋଇଛନ୍ତି। ସେଥିପାଇଁ କୁହାଯାଉଛି କ'ଣ, ବୈଷ୍ଣବ ଯେଉଁ ତୁଳସୀ ଗଙ୍ଗା ଭକ୍ତଜାନୀ ଚତୁର୍ଥା ବିଗ୍ରହ କୃଷ୍ଣ, ଏଇ ଚାରି ସନେ ଭଗବାନଙ୍କ ସହିତ ସମାନ ଗଙ୍ଗା ହେଉଛନ୍ତି। କେବଳ ଭଗବାନ ପାଦ ପଦ୍ମକୁ ଧୌତ କରୁଥିବାରୁ ସେ ଏତେ ପବିତ୍ରତା ପ୍ରାପ୍ତ ହେଉଛନ୍ତି, ଏତେ ତାଙ୍କର ମହାତ୍ମା ରହିଛି। ଭାଗବତମରେ ଗୀତା ଗଙ୍ଗାର ମହାତ୍ମା ବର୍ଣ୍ଣନା କରାଯାଇଛି, ନିମ୍ନ ଗାନଂ ଯଥା ଗଙ୍ଗା, ଭଗବତ ଗୀତାରେ ମଧ୍ୟ ଭଗବାନ ଗୀତାର ମହାତ୍ମା ଦେଇ ଗଙ୍ଗାର ମହାତ୍ମା ଦେଇଛନ୍ତି। ସ୍ରୋତସାମ ଅପି ଜାହ୍ନବୀ, ଯେତେ ନଦୀ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଜାହ୍ନବୀ ବା ଗଙ୍ଗା ନଦୀ। ଗଙ୍ଗା ନଦୀରେ ଯେଉଁ ଏତେ ପବିତ୍ରତା ଆସୁଛି, କେମିତି ଆସୁଛି ନା, ଭଗବାନ ପାଦ ନଖକୁ ଦୌତ କରୁଥିବାରୁ। କିନ୍ତୁ ମା କହୁଛନ୍ତି ତମେ ଯାଇକିରି ଗଙ୍ଗା ସ୍ନାନ କରାଯାଇ ଅପବିତ୍ର ହୋଇ, ତମେ ବର୍ତ୍ତମାନ ଅପବିତ୍ର ହେଇଯାଇଛ, ଗଙ୍ଗା ସ୍ନାନ କଲେ ପବିତ୍ର ହେଇଯିବ। ଯାହା ହଉ, ମହାପ୍ରଭୁ ଗଙ୍ଗା ସ୍ନାନ କରିଥିବେ, କାରଣ ମାଆଙ୍କର ଆଦେଶକୁ ଅମାନ୍ୟ କରିପାରିବେନି, ସୁନିଶ୍ଚିତ କରିବେ। ତେଣୁ ଏହା କହିବା କରିବା ପୂର୍ବରୁ ଏଠି କହୁଛନ୍ତି ଭଗବାନ କହୁଛନ୍ତି କ'ଣ ନା, ଏହା ଶୁଣି ମାତାକେ କହିଲ ବ୍ରହ୍ମଜ୍ଞାନ, ବ୍ରହ୍ମଜ୍ଞାନ ପ୍ରଦାନ କଲେ, ବିସ୍ମିତ ହୟା ମାତା କରାଇଲ ସ୍ନାନ, ମା ସ୍ନାନ କରୁଛନ୍ତି, ଗଙ୍ଗା ଜଳ ତାଙ୍କ ପାଖରେ ରହିଛନ୍ତି ନା, ଗଙ୍ଗା ନଦୀରେ କଣ ଜାହ୍ନବୀ ତଟ ମାନେ ଜଗମନ ଭଗବାନଙ୍କ ସବୁ ଲୀଳା ଜାହ୍ନବୀ ତଟରେ ହେଉଛି, ଭଗବାନ ବି ତାଙ୍କ ପାଖରେ ଅଛନ୍ତି, ତେଣୁ ସେଥିରେ ସ୍ନାନ କରେଇଲେ। କିନ୍ତୁ ଭଗବାନ ତାଙ୍କର ମାଆଙ୍କୁ ବ୍ରହ୍ମଜ୍ଞାନ ପ୍ରଦାନ କରୁଛନ୍ତି, ତେଣୁ ବ୍ରହ୍ମଜ୍ଞାନ କ'ଣ ପ୍ରଦାନ କରୁଛନ୍ତି ନା ଆମର ଏଥିରେ ଭକ୍ତି ବେଦାନ୍ତ ଠାକୁର ତାଙ୍କର ଅମୃତ ପ୍ରଭା ଭାଷ୍ୟରେ ବର୍ଣ୍ଣନା କରିଛନ୍ତି ଯେ ବ୍ରହ୍ମଜ୍ଞାନ କହିଲେ ଯେଉଁ ରହିଛି ବ୍ରହ୍ମଜ୍ଞାନକୁ ଅଦ୍ୱୟ ଜ୍ଞାନ ମଧ୍ୟ ଅଦ୍ୱୟ ଜ୍ଞାନ ତତ୍ତ୍ୱ ମଧ୍ୟ କୁହାଯାଏ। ଭଦନ୍ତି ତତ୍ତ୍ୱବିଦସ୍ତତ୍ତ୍ୱମ ଯତ୍ ଜ୍ଞାନମ ଅଦ୍ୱୟମ, ବ୍ରହ୍ମଜ୍ଞାନକୁ ଅଦ୍ୱୟ ଜ୍ଞାନ ବୋଲି କୁହାଯାଏ। କାରଣ ଏ ବ୍ରହ୍ମଜ୍ଞାନର ବିପରୀତ ହେଉଛି ଭୌତିକ ଜ୍ଞାନ, ଭୌତିକ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ, ଦ୍ୱୈତ ଏଠି ସବୁ ଦୁଇଟା ଜିନିଷ ରହୁଛି, ବିପରୀତ ଜିନିଷ ସବୁ ରହୁଛି। କିନ୍ତୁ ବ୍ରହ୍ମଜ୍ଞାନ ହେଉଛି ଅଦ୍ୱୈତ, ଅଦ୍ୱୈତ ଦୁଇଟା ନୁହଁ, ସେ ଏକ ଜିନିଷ ଅଦ୍ୱୟ ଜ୍ଞାନ ବ୍ରହ୍ମଜ୍ଞାନ ତତ୍ତ୍ୱ। ତେଣୁ ଭଗବାନଙ୍କର ସବୁକିଛିରେ କୌଣସି ତଫାତ ନାହିଁ। ଅଥବା ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହମେନ୍ଦ୍ରେଇ ସେବନ୍ମୁଖେ ଜିହ୍ୱାଦୌ ସ୍ୱୟମେବ ସ୍ମୃତି ଅଧ, ଭଗବାନଙ୍କର ନାମ, ଭଗବାନଙ୍କ ରୂପ, ଭଗବାନଙ୍କର ଗୁଣ, ଭଗବାନଙ୍କ ଲୀଳା ଏସବୁ ଏକ ଅଦ୍ୱୟ ବସ୍ତୁ, ଆବସୋଲ୍ୟୁଟ୍। ପ୍ରଭୁପାଦ ମହାରାଜ ଇଂରାଜୀରେ ଟ୍ରାନ୍ସଲେସନ୍ କରିଛନ୍ତି ହେଉଛି ଆବସୋଲ୍ୟୁଟ୍, ଆବସୋଲ୍ୟୁଟ୍ ଅର୍ଥ ହେଉଛି ଅଦ୍ୱୟ। ଏ ଭୌତିକ ଜଗତରେ ସେ ଆମର ସେ ଅଭିଜ୍ଞତା ଆମେ ପ୍ରାପ୍ତ ହେଇପାରିବାନି, ସେ କୌଣସି ଆମର ସେମିତି ପ୍ରାପ୍ତ ହେଇ ଦେଖିପାରିବାନି ସେମିତି କିଛି ଦୃଷ୍ଟାନ୍ତ। ଭୌତିକ ଜଗତରେ ଆମେ ଯାହା ଦେଖିବା ସବୁ ଦ୍ୱୈତ, ଦ୍ୱୈତେ ଭଦ୍ରା ଭଦ୍ର ଜ୍ଞାନ ସବ ମନୋଧର୍ମ, ଏଇ ଭଲ ଏଇ ମନ୍ଦ ଇଏ ଇଏ ଭ୍ରମ, ଏସବୁ ଭ୍ରମ। ଭୌତିକ ଆମର ଯେଉଁ ରହିଛି ଦୋଷ ଚତୁଷ୍ଟ ରହିଛି ସେଇଟା ହେଉଛି କ'ଣ କ'ଣ ନା ଭ୍ରମ ପ୍ରମାଦ ବିପରୀତା କର୍ଣ୍ଣାପାଟ, ଏଇ ଚାରୋଟି ଦୋଷ ରହିଛି। ଭ୍ରମ କହିଲେ ଆମେ ନିଶ୍ଚିନ୍ତ ଭାବରେ ଭୁଲ କରିବା, ତେଣୁ ଦ୍ୱୈତେ ଭଦ୍ରା ଭଦ୍ର ଜ୍ଞାନ, ଏଇ ଯେଉଁ ଭୌତିକ ଜଗତରେ ତଥାକଥ ଇଏ ଠିକ୍ ଇଏ ଭଲ ଏଇଟା ମନ୍ଦ ଏସବୁ ଭ୍ରମ, ଏ ଏସବୁ ଭୁଲ, ଏ ଭ୍ରମ ଏଇ ଦୋଷ ଚତୁଷ୍ଟ ଭିତରେ ଆସିଯାଉଛି। ଦ୍ୱୈତେ ଭଦ୍ରା ଭଦ୍ର ଜ୍ଞାନ ଏଇସବୁ ଭ୍ରମ, ଏଇ ଭଲ ଏଇ ମନ୍ଦ ଇଏ ମନୋଧର୍ମ, ଏଇସବୁ ମନୋଧର୍ମ। ତେଣୁ ଦ୍ୱୈତ ଜ୍ଞାନର ଉର୍ଦ୍ଧ୍ୱରେ ଯେଉଁ ରହିଛି ଅଦ୍ୱୈତ ଜ୍ଞାନ, ଇଏ ହେଉଛି ବ୍ରହ୍ମଜ୍ଞାନ, ଇଏ ହେଉଛି ତା ଦେହରେ କୌଣସି ତଫାତ ନାହିଁ। ଭଗବାନଙ୍କ ନାମ ଏବଂ ଭଗବାନଙ୍କ ଭିତରେ କୌଣସି ତଫାତ ନାହିଁ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନ୍ନତ ନାମ ନାମିନ, ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ଆମେ ଭୌତିକ ଜଗତରେ ଯାହା ଦେଖିବା ସେଥିରେ ବସ୍ତୁ ଏବଂ ନାମ ଭିତରେ ତଫାତ ରହିଛି, କିନ୍ତୁ ଭଗବତ ବସ୍ତୁ ଯେ ଅଦ୍ୱୟ ବସ୍ତୁ ତାଙ୍କର ଆଉ ତାଙ୍କ ନାମ ଭିତରେ କୌଣସି ତଫାତ ନାହିଁ। କିନ୍ତୁ ରୂପ ଗୋସ୍ୱାମୀ ତାଙ୍କର କୃଷ୍ଣ ନାମାଷ୍ଟକମରେ ବର୍ଣ୍ଣନା କରିଛନ୍ତି, ଯଦିଓ କୌଣସି ତଫାତ ନାହିଁ କିନ୍ତୁ ତଥାପି ତଫାତ ଅଛି। କ'ଣ ସେ ତଫାତ ନା ବାଚକ ମିଦମ, ଯଦି ବାଚ୍ୟ ବା ଭଗବାନ ନାମ ଏବଂ ନାମୀ ଭିତରେ ଯଦିଓ ତଫାତ ନାହିଁ କିନ୍ତୁ ଗୋଟାଏ ତଥାପି ତଫାତ ରହିଛି। କ'ଣ ସେ ତଫାତ ନା ପୂର୍ବମେବ ପରମ ହନ୍ତ କରୁଣମ, ଭଗବାନଙ୍କ ଠାରୁ ଭଗବାନ ନାମ ଆହୁରି କରୁଣାମର, ଏ ତଫାତ। ଭଗବାନ ଆଉ ଭଗବାନ ନାମ ଭିତରେ ଯଦି କୌଣସି ତଫାତ ନାହିଁ କିନ୍ତୁ ତଥାପି ଗୋଟେ ତଫାତ ହେଉଛି କ'ଣ ନା ଭଗବାନ ଠାରୁ ଭଗବାନଙ୍କ ନାମ ଆହୁରି କରୁଣାମ, ହନ୍ତ କରୁଣମ ବୋଲି କୁହାଯାଏ, ଭଗବାନଙ୍କ ଠାରୁ ଭଗବାନଙ୍କ ନାମ ଆହୁରି କରୁଣାମର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ଆଉ ଭଗବାନ ନାମ ଭିତରେ ଇଏ ତ ସୂକ୍ଷ୍ମ ତଫାତ ରହୁଛି କିନ୍ତୁ ପ୍ରକୃତରେ କୌଣସି ତଫାତ ନାହିଁ। ତେଣୁ ନାମ ଚିନ୍ତାମଣି କୃଷ୍ଣ, ଭଗବାନଙ୍କର ନାମ ଏବଂ ନାମ ହେଉଛି ଚିନ୍ତାମଣି। ଚିନ୍ତାମଣି କହିଲେ ଯାହା ଆମେ ଚିନ୍ତା କରିବା ସେ ପୂରଣ ହେବ, ତେଣୁ ଭଗବାନ ଭକ୍ତଙ୍କର କୌଣସି କିଛି ନଥିଲେ ମଧ୍ୟ ସେ ବହୁତ ଆନନ୍ଦ ରହୁଛନ୍ତି। ତାଙ୍କର ଯଦି କିଛି କାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗେନ ଜଜେତ ପୁରୁଷଙ୍କରମ, ଭଗବାନ ଭକ୍ତଙ୍କର କୌଣସି କାମନା ରହିବା କଥା ନୁହଁ, ସିଏ ହେଉଛନ୍ତି ଶୁଦ୍ଧ ଭକ୍ତ। କିନ୍ତୁ ଯେଉଁମାନେ ସର୍ବକାମ ରହିଛି ସବୁକିଛି କାମନା ଅଛି ତାଙ୍କର, ଭୌତିକ କାମନା ହଉ ବା ଯେକୌଣସି କାମନା ହଉ, ଯଦି କିଛି କାମନା ରହିଛି ସକାମ ଭକ୍ତ ସେମାନେ ହେଉଛନ୍ତି ସକାମ ଭକ୍ତ, ତାଙ୍କର କାମନା ପୂରଣ କରିବେ। ଯିଏ ଚାହୁଁଛନ୍ତି ସ୍ୱର୍ଗକୁ ଯିବାକୁ ସେମାନେ ସ୍ୱର୍ଗକୁ ଯିବେ, ଯାଆନ୍ତି ଦେବତା ଦେବାନ ପିତୃଣୀ ଯାଆନ୍ତି ପିତୃଭତା, ଭୂତାନ ଯାଆନ୍ତି ଭୂତେଜା ଯାଆନ୍ତି ମଜାଜିନ ପିମା, ଭଗବାନଙ୍କୁ ଆରାଧନା କରିକି ଯିଏ ଯାହା ଇଚ୍ଛା କରିବ ସେଠି ସେଟା ପ୍ରାପ୍ତ ହେବ। ଯିଏ ଚାହେଁ ମୁଁ ଆମେରିକା ଯିବି, ଆମେରିକା ଯାଅ, ଯାହାର ଯେଉଁ କାମନା ଅଛି ସେଇଟା ପୂରଣ କରିବା। ଭଗବାନ ନାମ ଚିନ୍ତାମଣି, ଆମେ ନାମର ଆଶ୍ରୟ ନେଇକରି ଆମେ ଚିନ୍ତା କରୁଛେ, ତାହେଲେ ନାମ ପୂରଣ କରିବେ ସେଇଟା ଭଗବାନ ନାମ ଚିନ୍ତାମଣି। ଭଗବାନ କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ନାମ ହେଉଛନ୍ତି ଚୈତନ୍ୟ, ନାମ କୌଣସି ଜଡ଼ ବସ୍ତୁ ନୁହଁ, ଏ ହେଉଛି ଚୈତନ୍ୟ ବସ୍ତୁ। ସେଥିପାଇଁ ନାମର ତିନୋଟି ସ୍ତର ରହିଛି। ପ୍ରାଥମିକ ସ୍ତରରେ ଯେଉଁମାନେ ନାମ ନେଉଛନ୍ତି ସେଇଟା ହେଉଛି ଅପରାଧ ଯୁକ୍ତ ନାମ, ଏବଂ ଦ୍ୱିତୀୟ ସ୍ତରରେ ସେଇଟା ହେଉଛି ଅପରାଧ କନସିୟସ୍, ସେମାନେ ଚେତନଶୀଳ ହେଉଛନ୍ତି, ଇଏ ଅପରାଧ ହେଇଗଲା। ଦଶଟି ନାମ ଅପରାଧ ଯେଉଁ କହୁଛେ, ଅପରାଧ ହେଇଗଲା, ଚେତନ ଆସୁଛି, କୃଷ୍ଣ ଅପରାଧ କନସିୟସ୍ ହେଇଯାଉଛନ୍ତି ସେମାନେ। ଏବଂ ତୃତୀୟ ସ୍ତର ହେଉଛି ନାମ ଶୁଦ୍ଧ ନାମ, ଯେଉଁଟାକି ଏ ଅପରାଧ ମୁକ୍ତ ନାମ। କିନ୍ତୁ ଅଜାମଣି ଯେଉଁ ନାମ ନେଇଥିଲା ସେଇଟା କି ନାମ ନେଇଥିଲା, ନାମାଭାସ ସ୍ତର। ଚାରି ପ୍ରକାର ନାମାଭାସ ରହିଛି ବ୍ରହ୍ମ ଜ୍ଞାନରେ, ଆମେ ଏଇଠି ରହିଗଲେ ବ୍ରହ୍ମ ନାମ ଭିତରେ ରହିଗଲେ ଯାହା ସମୟ ଆମର ହେଇଯାଉଛି, ତାହେଲେ ଖାଲି ଗୋଟିଏ ଶ୍ଳୋକ କହି ଆମେ ଶେଷ କରିବା ଆମର କଥାକୁ, ଯେ ଭାଗବତମ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଅଜାମିଳ ଉପାଖ୍ୟାନରେ ଅନ୍ତିମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ମ୍ରିୟମାଣ ହରେର ନାମ ଗୃଣନ୍ ପୁତ୍ର ପଚାରିତମ ଅଜାମିଳ ଅଗାଧାମ କିମୁତ ଶ୍ରଦ୍ଧା ଗୁଣନ। ନାମର ଯେଉଁ ମୁଁ କହିଲି ତିନୋଟି ସ୍ତର ରହିଛି, ଇଏ ଯେଉଁ ନାମ ଅପରାଧ ମୁକ୍ତ ଯେଉଁ ସ୍ତର, ଏଇଟାକୁ ମଧ୍ୟ ପୁଣି ଆଉ ଦୁଇଥର ଦୁଇ ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ନାମାଭାସ ଆଉ ଗୋଟେ ହେଉଛି ଶୁଦ୍ଧ ନାମ। ନାମାଭାସ ସ୍ତରରେ ଅଜାମିଳ ଭଗବାନଙ୍କ ନାମ ନେଇଛନ୍ତି। ନାମାଭାସ ଚାରି ପ୍ରକାର ରହିଛି, ସାଙ୍କେତ୍ୟ ପାରିହାସ୍ୟଂ ସ୍ତୋଭଂ ହେଳନମ ଏବ ବା ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅଗରଂ ବିଧୁ। ଯମରାଜଙ୍କ ଦୂତମାନେ ବୁଝିପାରିଲେନି, ସେ କହିଲେ ଇଏ ଅଜାମିଳ କେତେବେଳେ ଭଗବାନଙ୍କ ନାମ ନେଲା, ସେ ତ ଯେଉଁ ନାରାୟଣ କହିଛି ତା ପୁଅକୁ ଲକ୍ଷ୍ୟ କରି କହିଛି, ସେତେବେଳେ ସେ କେତେବେଳେ ଭଗବାନଙ୍କ ନାମ ନେଇଛି। ସେଇଠୁ ବିଷ୍ଣୁଦେବମାନେ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେ କହୁଛନ୍ତି ଇଏ ଯେଉଁ ଭଗବାନଙ୍କ ନାମ ନେଇଛି ସାଙ୍କେତ ନାମ ନେଇଛି, ନାମାଭାସ ସାଙ୍କେତ ସଙ୍କେତ କରି ନାମ ନେଇଛି, ଏଇଭଳି ଆହୁରି ତିନୋଟି ନାମାଭାସ ରହିଛି, କିନ୍ତୁ ଅଜାମିଳ ଯେଉଁ ନାମ ନେଇଥିଲା ସେ ହେଉଛି ସାଙ୍କେତ୍ୟ ନାମାଭାସ ସ୍ତର ନେଇଥିଲା। ମ୍ରିୟମାଣ ମୃତ୍ୟୁମୁଖରେ ପଡ଼ି ସେ ଭଗବାନଙ୍କ ନାମ ନେଇଛି, ହରଣ ନାମ ଗୃଣନ ପୁତ୍ର ପ୍ରଚାରିତମ ଭଗବାନଙ୍କର ଯେଉଁ ନାମ ନେଇଛି ସେ ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଛି, ତାର ଯେଉଁ ଦଶମ ପୁତ୍ର ଯେଉଁ ରହିଛି ପାଞ୍ଚ ବର୍ଷର ପୁତ୍ର ତାକୁ ଲକ୍ଷ୍ୟ କରି ସେ ନାମ ନେଇଛି। ଏବଂ ଅଜାମିଳୋପି, ଅଜାମିଳ କହିଲେ ଅନେକ ପ୍ରକାର ପାପ କାର୍ଯ୍ୟ କରିଥିଲା, ଚିତ୍ରଗୁପ୍ତ ତାର ଲିଷ୍ଟ ପାଉନଥିଲା, କାଗଜ ସରିଯାଉଥିଲା ତାଙ୍କର, ଏତେ ପାପ କରିଥିଲେ। ଆଉ ଯଦି କିମୁତ ଶ୍ରଦ୍ଧା ଗୁଣନ, ଯଦି ଆମେ ଭଗବାନଙ୍କ ଯେଉଁ ନିୟମାଣ, ଯଦି ଜୀବିତ ଅବସ୍ଥାରେ ଆମେ ଭଗବାନଙ୍କ ନାମ ନେବା, ସେ ମୃତ ସମୟରେ ଭଗବାନଙ୍କ ନାମ ନେଇଥିଲା, ଆମେ ଜୀବିତ ସମୟରେ ଭଗବାନଙ୍କ ନାମ ନେବା, ଏବଂ ସିଏ ପୁଅକୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେଇଥିଲା, ଆମେ ସିଧାସଳଖ ଭଗବାନଙ୍କୁ ଲକ୍ଷ୍ୟ କରି ଯଦି ନାମ ନେବା, ଏବଂ ସିଏ ପାପ କର୍ମରେ ଯୁକ୍ତ ହେଇକରି ନାମ ନେଇଥିଲା, ଆମେ ଯଦି ପାପ କର୍ମରୁ ପ୍ରତିକ୍ରିୟା ମୁକ୍ତ ହେଇକି ଭଗବାନଙ୍କ ନାମ ନେବା, ଏବଂ ସେ ଅଶ୍ରଦ୍ଧାର ସହିତ ନାମ ନେଇଥିଲା, ଆମେ ଯଦି ଶ୍ରଦ୍ଧାର ସହିତ ନାମ ନେବା, ତାହେଲେ କ'ଣ ଫଳ? ଏ ଚତୁଷ୍ଟ, ଏ ଚାରୋଟି ବିଶେଷତା ରହିଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ଯେଉଁ ବ୍ରହ୍ମଜ୍ଞାନ ମହାପ୍ରଭୁ ଦେଲେ, ଏ ବ୍ରହ୍ମଜ୍ଞାନର ଅର୍ଥ ହେଉଛି ସିଏ ଭଗବାନ, ଭଗବାନ ପାଇଁ ଯାହା କିଛି ଭଗବାନ ପାରାପଣ୍ଡଲିଆ ଯାହା ବସ୍ତ୍ର ଇତ୍ୟାଦି ରହିଛି, ଭଗବାନଙ୍କୁ ଯେଉଁ ଭୋଗ ପ୍ରସାଦ ଭଗବାନଙ୍କର ଯେଉଁ ରନ୍ଧନ କରାଯାଉଛି, ଏସବୁ କୌଣସି ଭିନ୍ନ ନାହିଁ, ଅଭିନ୍ନତ ନାମ ନାମ ଏଥିରେ କୌଣସି ଭିନ୍ନତା ନାହିଁ, ଏ ସବୁବେଳେ ପବିତ୍ର। କିନ୍ତୁ ଇଏ ବ୍ରହ୍ମଜ୍ଞାନ ମା କ'ଣ ବୁଝିବେ, ସେ ଯାହା ହେଉ ସେ ଯାହା ହେଉ ତାଙ୍କୁ ନେଇକିରି ସ୍ନାନ କରିବେ, ଗଙ୍ଗାରେ ସ୍ନାନ, ଗଙ୍ଗା ଜଳରେ ସ୍ନାନ କରିବେ। ଜୟ ଚୈତନ୍ୟ ଚରିତାମୃତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦ କି, ସମ୍ବେଦ ଗୌରଭକ୍ତବୃନ୍ଦ କି, ତାଇ ଗୌର ପ୍ରେମାନନ୍ଦେ। ଜୟ ଶ୍ରୀ ପ୍ରଭୁପାଦ। Thank you.